ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ପ୍ରତିରୋଧ କରାଯାଇପାରିବ ନାହିଁ, କହିଲେ ସୁପ୍ରିମକୋର୍ଟ। ମାନବାଧିକାର ସର୍ବଦା ଭାରତର ନୈତିକ ଢାଞ୍ଚାରେ ରହିଛି ବୋଲି କହିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧଙ୍ଖଡ଼। ଆସନ୍ତାକାଲି ନୂଆଦିଲ୍ଲୀରେ କର୍ମଯୋଗୀ ଜାତୀୟ ଶିକ୍ଷଣ ସପ୍ତାହର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିମନ୍ତେ ବିଜ୍ଞପ୍ତି ଜାରି, ପ୍ରଥମ ଥର ପାଇଁ ଅନ୍ଲାଇନ୍ ନାମାଙ୍କନ ସୁବିଧା ଉପଲବ୍ଧ। ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ପ୍ରଥମ ଇନିଂସରେ 402 ରନ୍ ସ୍କୋର କରିଛି ନ୍ୟୁଜିଲାଣ୍ଡ। ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ପ୍ରତିରୋଧ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସ୍ୱାଧୀନ ଭାବେ ଜୀବନସାଥୀ ଚୟନକୁ ବାଲ୍ୟ ବିବାହ ଉଲ୍ଲଂଘନ କରୁଥିବା ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ ବି ପାର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶରେ ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ ରୂପାୟନ ନିମନ୍ତେ ମାର୍ଗଦର୍ଶିକା ଜାରି କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ଆଇନ କାର୍ଯ୍ୟକାରିତା କ୍ଷେତ୍ରରେ ବ୍ୟକ୍ତିଗତ ଆଇନ ବାଧା ସୃଷ୍ଟି କରିବା ଉଚିତ ନୁହେଁ। ଅପରାଧୀମାନଙ୍କୁ ଦଣ୍ଡିତ କରିବା ସମୟରେ ବାଲ୍ୟ ବିବାହ ନିବାରଣ ଏବଂ ନାବାଳକ ସୁରକ୍ଷା ଉପରେ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଖଣ୍ଡପୀଠ ବାଲ୍ୟ ବିବାହ ନିଷେଧ ଆଇନରେ କେତେକ ତ୍ରୁଟି ରହିଥିବା କହିଛନ୍ତି। ବାଲ୍ୟ ବିବାହ ରୋକିବା ଏବଂ ଏହାକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ 2006 ପ୍ରଣୟନ ହୋଇଥିବା ବାଲ୍ୟ ବିବାହ ନିଷେଧ ଆଇନ 1929 ବାଲ୍ୟ ବିବାହ ନିୟନ୍ତ୍ରଣ ଆଇନର ସ୍ଥାନ ନେଇଥିଲା। ମାନବାଧିକାର ସର୍ବଦା ଭାରତର ନୈତିକ ଢାଞ୍ଚାରେ ରହିଆସିଛି ବୋଲି ଉପରାଷ୍ଟ୍ରପତି ଜଗଦୀପ ଧଙ୍ଖଡ଼ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଜାତୀୟ ମାନବାଧିକାର ଆୟୋଗର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଭାରତୀୟ ସମ୍ବିଧାନ ମାନବାଧିକାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସମସ୍ତ ନାଗରିକଙ୍କୁ ନ୍ୟାୟ, ସମାନତା ଓ ଅଧିକାର ଦେବା କ୍ଷେତ୍ରରେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ବ୍ୟବସ୍ଥା ରହିଛି। ଉପରାଷ୍ଟ୍ରପତି କହିଛନ୍ତି ମାନବାଧିକାର କ୍ଷେତ୍ରରେ ଉପୁଜୁଥିବା ଯେକୌଣସି ଭେଦଭାବ ଆହ୍ୱାନମୂଳକ ପରିସ୍ଥିତି ସୃଷ୍ଟି କରୁଛି, ତେବେ ଅନ୍ୟର ମାନବିକ ଅଧିକାରକୁ ସମ୍ମାନ ଦେବା ହେଉଛି ନିଜର ମାନବିକ ଅଧିକାରକୁ ସମ୍ମାନ ଦେବା ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ କର୍ମଯୋଗୀ ସପ୍ତାହ ଅନ୍ତର୍ଗତ ଜାତୀୟ ଶିକ୍ଷଣ ସପ୍ତାହର ଶୁଭାରମ୍ଭ କରିବେ। ଏହି ସପ୍ତାହରେ ପ୍ରତ୍ୟେକ କର୍ମଯୋଗୀ ଅତିକମ୍ରେ 4 ଘଣ୍ଟିଆ ଦକ୍ଷତା ସହ ସମ୍ପର୍କିତ ଶିକ୍ଷଣ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ବ୍ୟକ୍ତିଗତ, ମନ୍ତ୍ରଣାଳୟ ଓ ସଂଗଠନ ସ୍ତରରେ ଜାତୀୟ ଶିକ୍ଷଣ ସପ୍ତାହ କାର୍ଯ୍ୟକାରୀ ହେବ। ଅଂଶଗ୍ରହଣକାରୀମାନେ IGOT, ୱେବିନାର, ବକ୍ତୃତା ଏବଂ କ୍ଲାସ୍ ଆଧାରିତ ବିଭିନ୍ନ ମଡ୍ୟୁଲ୍ ଅଧୀନରେ ଧାର୍ଯ୍ୟ ସମୟରେ ଶିକ୍ଷଣ ଲକ୍ଷ୍ୟ ହାସଲ କରିବେ। ସୂଚନା ଅନୁଯାୟୀ ଏହି ସପ୍ତାହରେ ବିଶିଷ୍ଟ ବକ୍ତାମାନେ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅଣପରମ୍ପରାଗତ ଯୁଦ୍ଧ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଆହ୍ୱାନ ସୃଷ୍ଟି କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧର ନୂଆ ରୂପ ଦେଖିବାକୁ ମିଳୁଛି, ଯେଉଁଥିରେ ଡ୍ରୋନ୍, ସାଇବର ଯୁଦ୍ଧ, ଜୈବିକ ଅସ୍ତ୍ରଶସ୍ତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଭାବେ ଉଭା ହୋଇଛି। ଆଜି ନୂଆଦିଲ୍ଲୀରେ ଡେୟାର୍ ଟୁ ଡ୍ରିମ୍ ଇନୋଭେସନ୍ ପ୍ରତିଯୋଗିତାର 5ମ ସଂସ୍କରଣକୁ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି। ନବାଚାର ପ୍ରତି ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶର ବୃଦ୍ଧି ପାଉଥିବା ମହତ୍ତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ସେ କହିଛନ୍ତି ଯେଭଳି ଭାବରେ ବିଶ୍ୱରେ ପରିବର୍ତ୍ତନ ଘଟୁଛି, ସେହିଭଳି ଅନୁସନ୍ଧାନ ଏବଂ ବିକାଶର ମହତ୍ତ୍ୱ ମଧ୍ୟ ବୃଦ୍ଧି ପାଉଛି। ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ନୂତନତା ଆଣିବା ଲାଗି ପ୍ରତିବଦ୍ଧ ଅଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ପାରମ୍ପରିକ ଯୁଦ୍ଧରେ ହେଉଥିବା ପରିବର୍ତ୍ତନ ଉପରେ ଶ୍ରୀ ସିଂ କହିଛନ୍ତି ବୈଷୟିକ ଜ୍ଞାନକୌଶଳ ଯୋଗୁଁ ବର୍ତ୍ତମାନ ସମୟରେ ଅସ୍ତ୍ରଶସ୍ତ ଓ ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି ଅବସରରେ ଶ୍ରୀ ସିଂ ଡେୟାର୍ ଟୁ ଡ୍ରିମ୍ ଅଭିଯାନର ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସରକାର ଆଜି ନବନିଯୁକ୍ତ ମନ୍ତ୍ରୀମାନଙ୍କର ବିଭାଗ ଘୋଷଣା କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି ରାଜଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉପରାଜ୍ୟପାଳ ମନୋଜ ସିହ୍ନା ଜାମ୍ମୁ କାଶ୍ମୀର ପ୍ରଶାସନର ବିଭିନ୍ନ ମନ୍ତ୍ରୀମାନଙ୍କ ବିଭାଗୀୟ ଦାୟିତ୍ୱ ସ୍ଥିର କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର କୁମାର ଚୌଧୁରୀଙ୍କୁ ପୂର୍ତ୍ତ, ଶିଳ୍ପ ଓ ବାଣିଜ୍ୟ, ଖଣି, ଶ୍ରମ ଓ ନିଯୁକ୍ତି ଏବଂ ବିକାଶ ଓ ଦକ୍ଷତା ବିକାଶ ଦାୟିତ୍ୱ ଦିଆଯାଇଛି। ସକିନା ମସୁଦ ଇଟୁଙ୍କୁ ସ୍ୱାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା, ବିଦ୍ୟାଳୟ, ଉଚ୍ଚଶିକ୍ଷା ଓ ସମାଜ କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। ସେହିପରି ଜାଭେଦ ଅହମ୍ମଦ ରାଣାଙ୍କୁ ଜଳଶକ୍ତି, ଜଙ୍ଗଲ ପରିବେଶ, ଜନଜାତି ବ୍ୟାପାର ଦାୟିତ୍ୱ ମିଳିଥିବା ବେଳେ ଜାଭେଦ ଅହମ୍ମଦ ଡାର୍ଙ୍କୁ କୃଷି ଉତ୍ପାଦନ, ଗ୍ରାମୀଣ ଉନ୍ନୟନ, ପଞ୍ଚାୟତିରାଜ ଏବଂ ସମବାୟ ଓ ନିର୍ବାଚନ ବିଭାଗ ଦାୟିତ୍ୱ ଦିଆଯାଇଛି। ସତୀଶ ଶର୍ମାଙ୍କୁ ଖାଦ୍ୟ, ଯୋଗାଣ ଓ ଖାଉଟି ବ୍ୟାପାର, ପରିବହନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଯୁବସେବା ଏବଂ କ୍ରୀଡ଼ା ତଥା ଏଆର୍ଆଇ ଓ ପ୍ରଶିକ୍ଷଣ ବିଭାଗ ଦାୟିତ୍ୱ ଦିଆଯାଇଛି। ଅନ୍ୟ ସମସ୍ତ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିମନ୍ତେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ପର୍ଯ୍ୟାୟରେ ଆସନ୍ତା ନଭେମ୍ବର 13 ତାରିଖରେ 43 ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ନିର୍ବାଚନ ଆୟୋଗ ଅନ୍ଲାଇନ୍ ସୁବିଧା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର କହିଛନ୍ତି, ଅନ୍ଲାଇନ୍ ପୋର୍ଟାଲ୍ suvidha.eci.gov.inରେ ପ୍ରାର୍ଥୀପତ୍ର ଉପଲବ୍ଧ ହେଉଛି। ଆଶାୟୀ ପ୍ରାର୍ଥୀମାନେ ଅନ୍ଲାଇନ୍ ଫର୍ମ ପୂରଣ କରିବା ସହ ଜମା ରାଶି ପ୍ରଦାନ କରିପାରିବେ। ଅନ୍ଲାଇନ୍ ମାଧ୍ୟମରେ ଶପଥପତ୍ର ମଧ୍ୟ ଜମା କରାଯାଇପାରିବ ବୋଲି ସେ କହିଛନ୍ତି। ନାମାଙ୍କନ ପତ୍ର ପୂରଣ ପରେ ତାହାର ପ୍ରିଣ୍ଟଆଉଟ୍ ନେଇ ପ୍ରାର୍ଥୀମାନେ ନୋଟାରୀଙ୍କ ନିକଟରୁ ଆବଶ୍ୟକ ସତ୍ୟପାଠ ଆଣିବା ପରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ତାହା ଜମା କରିବେ। ଚଳିତ ମାସ 25 ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଦିନ 11:00 ଅପରାହ୍ନ 3:00 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। ଆସନ୍ତା 28 ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଓ 30 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ଝାଡ଼ଖଣ୍ଡ ବିଧାନସଭା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ନଭେମ୍ବର 20 ତାରିଖରେ ହେବାକୁ ଥିବାବେଳେ ସମସ୍ତ ପର୍ଯ୍ୟାୟର ଭୋଟ୍ ଗଣତି 23 ତାରିଖରେ କରାଯିବ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଆୟୋଜିତ ଆଇନ ସମ୍ପର୍କିତ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ବିଚାରପତିମାନଙ୍କ ସହ ଛାତ୍ରଛାତ୍ରୀମାନେ ଆଲୋଚନା କରିଛନ୍ତି। ଏହି ସମାରୋହରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟା, ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସିଡି ସିଂହ, ବିଶ୍ୱବିଦ୍ୟାଳୟ ଆଇନ ବିଭାଗର ଡିନ୍ ଡକ୍ଟର ଅଞ୍ଜୁ ଅଲି ଟିକୁ ଏବଂ ପ୍ରଫେସର ଡକ୍ଟର ଅନୁପମ ଝା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବିଚାରପତିମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅନୁଭୂତି ଓ ଆଇନ ବୃତ୍ତିର ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। କାଶ୍ମୀରରେ ଆତଙ୍କବାଦୀ ଘଟଣାରେ ପୀଡ଼ିତ ଲୋକମାନଙ୍କ ପରିବାର ସଦସ୍ୟଙ୍କ ସହ ଉପରାଜ୍ୟପାଳ ମନୋଜ ସିହ୍ନା ସାକ୍ଷାତ ଆଲୋଚନା କରିଛନ୍ତି। ଗତକାଲି ରାଜଭବନରେ ଅନୁଷ୍ଠିତ ବୈଠକରେ ଉପରାଜ୍ୟପାଳ ଦୀର୍ଘଦିନ ଧରି ସମାଧାନ ନ ହୋଇ ପଡ଼ିରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ ଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି। ଡେନମାର୍କ ବ୍ୟାଡମିଣ୍ଟନ ଓପନ୍ ପ୍ରତିଯୋଗିତାରେ ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଆଜି ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ବିଶ୍ୱର ଅଷ୍ଟମ ମାନ୍ୟତାପ୍ରାପ୍ତ ଖେଳାଳି ଇଣ୍ଡୋନେସିଆର ଗ୍ରେଗୋରିଆ ମାରିସ୍କା ତୁନ୍ଜୁଙ୍କ ସହ ମୁକାବିଲା କରିବେ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 4:10 ଆରମ୍ଭ ହେବ। ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନିଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ 402 ରନ୍ ସ୍କୋର କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ 7 ଓଭର ସୁଦ୍ଧା କୌଣସି ୱିକେଟ୍ ନ ହରାଇ 24 ରନ୍ ସଂଗ୍ରହ କରିଛି। ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ 3 ୱିକେଟ୍ରେ 180 ରନ୍ ସଂଗ୍ରହ କରିଥିଲା। ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତୀୟ ସମୟ ସନ୍ଧ୍ୟା 7:30 ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆଜିର ବିଜେତା ଦଳ ସହ ଆସନ୍ତା ରବିବାର ଦିନ ଦୁବାଇରେ ଦକ୍ଷିଣ ଆଫ୍ରିକା ଫାଇନାଲ୍ ମ୍ୟାଚ୍ ଖେଳିବ। ଗତକାଲି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 134 ରନ୍ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 2 ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ଭାବେ ହରମନପ୍ରୀତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି। ଚଳିତ ମାସ 24 ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟ ଶୃଙ୍ଖଳା ପାଇଁ ହରମନପ୍ରୀତ ଅଧିନାୟିକା ଦାୟିତ୍ୱ ତୁଲାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ପ୍ରତିରୋଧ କରାଯାଇପାରିବ ନାହିଁ କହିଲେ ସୁପ୍ରିମକୋର୍ଟ। ମାନବାଧିକାର ସର୍ବଦା ଭାରତର ନୈତିକ ଢାଞ୍ଚାରେ ରହିଛି ବୋଲି କହିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼। ଆସନ୍ତାକାଲି ନୂଆଦିଲ୍ଲୀରେ କର୍ମଯୋଗୀ ଜାତୀୟ ଶିକ୍ଷଣ ସପ୍ତାହର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିମନ୍ତେ ବିଜ୍ଞପ୍ତି ଜାରି, ପ୍ରଥମ ଥର ପାଇଁ ଅନ୍ଲାଇନ୍ ନାମାଙ୍କନ ସୁବିଧା ଉପଲବ୍ଧ ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ପ୍ରଥମ ଇନିଂସରେ 402 ରନ୍ ସ୍କୋର କରିଛି ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।